ଓମ୍ ଶାନ୍ତି 18/7/2025 ସାକାର ମହାବାକ୍ୟ। ବାବା କହିଲେ, ମିଠେ ବଚେ, ନିଜ ଉପରେ ନିଜେ ହିଁ ଦୟା କର। ବାବା ଯେଉଁ ଶ୍ରୀମତ ଦେଉଛନ୍ତି ସେହି ଅନୁସାରେ ଚାଲୁଥାଅ। ବାବାଙ୍କର ଶ୍ରୀମତ ହେଲା, ପିଲାମାନେ ସମୟ ନଷ୍ଟ କର ନାହିଁ, ଠିକ୍ କାମ କର। ପ୍ରଶ୍ନ, ଯେଉଁମାନେ ଭାଗ୍ୟବାନ ସନ୍ତାନ ଅଟନ୍ତି ସେମାନଙ୍କର ମୁଖ୍ୟ ଧାରଣା କ'ଣ ହୋଇଥିବ? ଉତ୍ତର, ଭାଗ୍ୟବାନ ପିଲାମାନେ ସକାଳୁ ସକାଳୁ ଉଠିକି ବାବାଙ୍କୁ ବହୁତ ସ୍ନେହରେ ମନେ ପକାଇବେ, ବାବାଙ୍କ ସହିତ ମିଠା କଥା ହେବେ, କେବେ ବି ନିଜ ଉପରେ ନିର୍ଦ୍ଦୟ ହେବେ ନାହିଁ। ସେମାନେ ସମ୍ମାନର ସହିତ ପାସ୍ ହେବାର ପୁରୁଷାର୍ଥ କରି ନିଜକୁ ରାଜପଦ ପାଇବା ପାଇଁ ଯୋଗ୍ୟ କରିବେ। ଓମ୍ ଶାନ୍ତି। ପିଲାମାନେ ବାବାଙ୍କ ସାମ୍ନାରେ ବସିଛନ୍ତି, ତେଣୁ ଜାଣିଛନ୍ତି ଯେ ଇଏ ଆମର ବେହଦର ବାବା ଅଟନ୍ତି ଏବଂ ଆମକୁ ବେହଦର ସୁଖ ଦେବା ପାଇଁ ଶ୍ରୀମତ ଦେଉଛନ୍ତି। ତାଙ୍କ ପାଇଁ ଗାୟନ କରାଯାଇଛି, ଦୟାର ସାଗର ମୁକ୍ତିଦାତା। ବହୁତ ମହିମା କରିଥାନ୍ତି। ବାବା କହୁଛନ୍ତି କେବଳ ମହିମାର ମଧ୍ୟ କଥା ନୁହେଁ, ପିଲାମାନଙ୍କୁ ମତ ଦେବା ତ ପିତାଙ୍କର କର୍ତ୍ତବ୍ୟ। ବେହଦର ବାବା ମଧ୍ୟ ମତ ଦେଉଛନ୍ତି, ସେ ସର୍ବୋଚ୍ଚ ବାବା ଅଟନ୍ତି, ତେବେ ନିଶ୍ଚିତ ତାଙ୍କର ମତ ମଧ୍ୟ ସର୍ବୋଚ୍ଚ ହେବ। ଆତ୍ମା ହିଁ ମତ ଗ୍ରହଣ କରିଥାଏ, ଆତ୍ମା ହିଁ ଭଲ କିମ୍ବା ମନ୍ଦ କାମ କରିଥାଏ। ଏହି ସମୟରେ ଦୁନିଆକୁ ରାବଣର ମତ ମିଳୁଛି, ତୁମ ପିଲାମାନଙ୍କୁ ରାମଙ୍କର ମତ ମିଳୁଛି। ରାବଣର ମତ ଦ୍ୱାରା ନିଜ ଉପରେ ନିର୍ଦ୍ଦୟ ହୋଇ ଓଲଟା କାମ କରିଥାନ୍ତି, ତେଣୁ ବାବା ଶ୍ରୀମତ ଦେଉଛନ୍ତି, କହୁଛନ୍ତି ଭଲ କାମ କର। ସବୁଠାରୁ ଭଲ କାର୍ଯ୍ୟ ହେଉଛି ନିଜ ଉପରେ ଦୟା କରିବା। ତୁମେ ଜାଣୁଛ ଯେ ମୁଁ ଆତ୍ମା ସତ ପ୍ରଧାନ ଥିଲି, ବହୁତ ସୁଖୀ ଥିଲି, ପୁଣି ରାବଣର ମତ ମିଳିବା ଦ୍ୱାରା ତୁମେ ତମ ପ୍ରଧାନ ହୋଇଯାଇଛି। ଏବେ ବାବା ପୁଣି ମତ ଦେଉଛନ୍ତି ଯେ ପ୍ରଥମେ ବାବାଙ୍କ ସ୍ମୃତିରେ ରୁହ, ଏବେ ନିଜେ ଉପରେ ଦୟା କର। ବାବା ଏହି ମତ ଦେଉଛନ୍ତି, ବାବା ଦୟା କରିନଥାନ୍ତି, ବାବା ତ ଶ୍ରୀମତ ଦେଇଥାନ୍ତି। ଏଭଳି ଏଭଳି କର୍ମ କର, ନିଜ ଉପରେ ନିଜେ ହିଁ ଦୟା କରିବା, ନିଜକୁ ଆତ୍ମା ଭାବ ଏବଂ ନିଜର ପତିତ ପାବନ ବାବାଙ୍କୁ ମନେ ପକାଅ, ତେବେ ତୁମେ ପାବନ ହୋଇଯିବ। ତୁମେ ପାବନ କିପରି ହୋଇପାରିବ? ବାବା ରାୟ ଦେଉଛନ୍ତି, ବାବା ହିଁ ପତିତଙ୍କୁ ପାବନ କରୁଛନ୍ତି, ସେ ଶ୍ରୀମତ ଦେଉଛନ୍ତି। ଯଦି ତାଙ୍କର ମତରେ ଚାଲୁନାହଁ, ତେବେ ନିଜ ପ୍ରତି ନିର୍ଦ୍ଦୟ ହେଉଛ। ବାବା ଶ୍ରୀମତ ଦେଉଛନ୍ତି କି ପିଲାମାନେ ସମୟ ନଷ୍ଟ କର ନାହିଁ, ଏହି ପାଠକୁ ପକ୍କା କରିନିଅ ଯେ ମୁଁ ଆତ୍ମା ଅଟେ। ଶରୀର ନିର୍ବାହ ପାଇଁ ଧନ୍ଦା ଆଦି ଭଲେ କର, ତଥାପି ମଧ୍ୟ ସମୟ ବାହାର କରି ଉପାୟ ରଚନା କର। ଧନ୍ଦା ଆଦି କରୁଥିଲେ ମଧ୍ୟ ଆତ୍ମାର ବୁଦ୍ଧି ବାବାଙ୍କ ଆଡ଼କୁ ରହିବା ଦରକାର। ଯେପରି ପ୍ରେମିକା ପ୍ରେମିକ ବି କାମ ତ କରିଥାନ୍ତି ନା, ଉଭୟ ପରସ୍ପର ପ୍ରତି ସମର୍ପଣ ହୋଇଥାନ୍ତି, କିନ୍ତୁ ଏଠାରେ ଏପରି ହୁଏ ନାହିଁ। ତୁମେ ଭକ୍ତି ମାର୍ଗରେ ବି ମନେ ପକାଉଛ, କେହି କହି କହିଥାନ୍ତି ଯେ କିପରି ମନେ ପକାଇବି, ଆତ୍ମାର ପରମାତ୍ମାଙ୍କର ରୂପ କ'ଣ ଯାହାକୁ ମନେ ପକାଇବି? କାହିଁକି ନା ଭକ୍ତି ମାର୍ଗରେ ତ ଗାନ କରିଥାନ୍ତି ଯେ ପରମାତ୍ମା ନାମ ରୂପରୁ ଅଲଗା ଅଟନ୍ତି, କିନ୍ତୁ ଏପରି ନୁହେଁ, କହିଥାନ୍ତି ମଧ୍ୟ ଭ୍ରୁକୁଟି ମଧ୍ୟରେ ଆତ୍ମା ତାରକା ସଦୃଶ ଅଟେ। ପୁଣି କାହିଁକି କହିଥାନ୍ତି ଯେ ଆତ୍ମା କ'ଣ, ତାକୁ ଦେଖିପାରିବ ନାହିଁ? ତାହା ହିଁ ତ ଜାଣିବାର ଜିନିଷ, ଆତ୍ମାକୁ ଏବଂ ପରମାତ୍ମାକୁ ଜାଣିବାର କଥା। ସେ ଅତି ସୂକ୍ଷ୍ମ ଜିନିଷ ଅଟନ୍ତି, ଜୁଳିଜୁଳିଆ ପୋକ ଠାରୁ ମଧ୍ୟ ସୂକ୍ଷ୍ମ ଅଟନ୍ତି, ଶରୀରରୁ କିପରି ବାହାରି ଯାଉଛି ଜଣା ବି ପଡ଼ୁନଥାଏ। ଆତ୍ମାର ସାକ୍ଷାତକାର ମଧ୍ୟ ହୋଇଥାଏ, ଆତ୍ମାର ସାକ୍ଷାତକାର ହେଲା ତ କ'ଣ ହେଲା, ତାହା ତ ତାରକା ସମାନ ସୂକ୍ଷ୍ମ ଅଟେ। ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଯେପରି ଆତ୍ମା ସେହିପରି ପରମାତ୍ମା ମଧ୍ୟ ଆତ୍ମା ଅଟନ୍ତି, କିନ୍ତୁ ପରମାତ୍ମାକୁ ସୁପ୍ରିମ୍ ସୋଲ୍ ଅର୍ଥାତ୍ ପରମ ଆତ୍ମା କୁହାଯାଏ, ସେ ଜନ୍ମ ମରଣରେ ଆସିନଥାନ୍ତି। ଆତ୍ମାକୁ ସର୍ବୋଚ୍ଚ ସେତେବେଳେ କୁହାଯିବ ଯେତେବେଳେ ଜନ୍ମ ମରଣରୁ ଅଲଗା ହେବ। ବାକି ମୁକ୍ତିଧାମକୁ ତ ସମସ୍ତଙ୍କୁ ପବିତ୍ର ହୋଇ ଯିବାର ଅଛି, ସେଥିରେ ମଧ୍ୟ କ୍ରମ ଅନୁସାରେ ଅଛନ୍ତି ଯେଉଁମାନଙ୍କର ହିରୋ ହିରୋଇନ୍ ପାର୍ଟ ରହିଛି। ଆତ୍ମାମାନେ ତ କ୍ରମ ଅନୁସାରେ ଅଛନ୍ତି ନା, ନାଟକରେ ମଧ୍ୟ କେହି ବହୁତ ଦରମା ପାଆନ୍ତି, କେହି କମ୍ ପାଆନ୍ତି। ଲକ୍ଷ୍ମୀନାରାୟଣଙ୍କର ଆତ୍ମାକୁ ମନୁଷ୍ୟ ଆତ୍ମାଙ୍କର ଭିତରେ ଶ୍ରେଷ୍ଠ କୁହାଯିବ, ଯଦିଓ ସମସ୍ତେ ପବିତ୍ର ହୋଇଥାନ୍ତି, ତଥାପି ମଧ୍ୟ କ୍ରମ ଅନୁସାରେ ପାର୍ଟ ରହିଛି। କିଏ ମହାରାଜା, କିଏ ଦାସୀ, କିଏ ପ୍ରଜା, ତୁମେ ସମସ୍ତେ କଳାକାର ଅଟ। ଜାଣୁଛ ଯେ ଏତେ ସବୁ ଦେବୀ ଦେବତାମାନେ କ୍ରମ ଅନୁସାରେ ଅଛନ୍ତି, ଭଲ ପୁରୁଷାର୍ଥ କରିବେ, ଶ୍ରେଷ୍ଠ ଆତ୍ମା ହେବେ, ଉଚ୍ଚ ପଦ ପାଇବେ। ତୁମର ସ୍ମୃତି ଆସିଛି ଯେ ଆମେ 84 ଜନ୍ମ କିପରି ନେଉଛୁ। ଏବେ ବାବାଙ୍କ ନିକଟକୁ ଯିବାର ଅଛି, ପିଲାମାନଙ୍କୁ ଏହି ଖୁସି ବି ଅଛି ତ ନଶା ମଧ୍ୟ ଅଛି। ସମସ୍ତେ କହିଥାନ୍ତି ଯେ ଆମେ ନରର ନାରାୟଣ ବିଶ୍ୱର ମାଲିକ ହେବୁ। ତେବେ ତ ଏହିଭଳି ପୁରୁଷାର୍ଥ କରିବାକୁ ପଡ଼ିବ। ପୁରୁଷାର୍ଥ ଅନୁସାରେ ପଦ ପାଇଥାନ୍ତି। ସମସ୍ତଙ୍କୁ କ୍ରମ ଅନୁସାରେ ପାର୍ଟ ମିଳିଛି। ଏହି ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ। ଏବେ ବାବା ତୁମକୁ ଶ୍ରେଷ୍ଠ ମତ ଦେଉଛନ୍ତି। କିପରି ବି ହଉ ବାବାଙ୍କୁ ମନେ ପକାଅ, ତେବେ ଯାଇ ବିକର୍ମ ବିନାଶ ହେବ। ଆଉ ତା ସହିତ ତୁମେ ତମ ପ୍ରଧାନରୁ ସତପ୍ରଧାନ ହୋଇପାରିବ। ପାପର ବୋଝ ତ ମୁଣ୍ଡ ଉପରେ ବହୁତ ଅଛି, ତାକୁ କିପରି ବି ହେଉ ଏଠାରେ ସମାପ୍ତ କରିଲେ ଆତ୍ମା ପବିତ୍ର ହେବ। ତମ ପ୍ରଧାନ ମଧ୍ୟ ତୁମେ ଆତ୍ମା ହିଁ ହୋଇଛ, ତେଣୁ ସତପ୍ରଧାନ ମଧ୍ୟ ତୁମ ଆତ୍ମାକୁ ହେବାକୁ ଅଛି। ଏହି ସମୟରେ ବେଶୀ ପତିତ ଭାରତ ଅଟେ। ଏହି ଖେଳ ମଧ୍ୟ ଭାରତରେ ହେଉଛି। ବାକି ସେମାନେ ତ କେବଳ ଧର୍ମ ସ୍ଥାପନ କରିବା ପାଇଁ ଆସିଥାନ୍ତେ। ପୁନର୍ଜନ୍ମ ନେଇ ନେଇ ଶେଷକୁ ସମସ୍ତେ ତମ ପ୍ରଧାନ ହୋଇଥାନ୍ତେ। ସ୍ୱର୍ଗର ମାଲିକ ତୁମେ ହେଉଛ। ଜାଣୁଛ ଯେ ଭାରତ ବହୁତ ଶ୍ରେଷ୍ଠ ଦେଶ ଥିଲା, ଏବେ କେତେ ଗରିବ ହୋଇଯାଇଛି। ଗରିବକୁ ହିଁ ସବୁ ସାହାଯ୍ୟ ଦେଇଥାନ୍ତି, ପ୍ରତି କଥାରେ ଭିକ୍ଷା ମାଗିଥାନ୍ତି। ପୂର୍ବେ ତ ବହୁତ ଶସ୍ୟ ଏଠାରୁ ବିଦେଶକୁ ଯାଉଥିଲା। ଭାରତ ଏବେ ଗରିବ ହୋଇଯାଇଛି, ତେଣୁ ଏଠାକୁ ଫେରସ୍ତ ହେଉଛି। ଯାହା ନେଇଯାଇଛନ୍ତି ତାହା ଋଣ ରୂପେ ମିଳୁଛି। ଶ୍ରୀକୃଷ୍ଣ ଏବଂ ଖ୍ରୀଷ୍ଟିଆନ ରାଶି ଗୋଟିଏ। ଖ୍ରୀଷ୍ଟିଆନମାନେ ହିଁ ଭାରତକୁ ଲୁଟି ନେଇଛନ୍ତି। ଏବେ ପୁଣି ଡ୍ରାମା ଅନୁସାରେ ସେମାନେ ପରସ୍ପର ମଧ୍ୟରେ ଲଢ଼େଇ କରିବେ। ଲହୁଣୀ ତୁମମାନଙ୍କୁ ମିଳିବ। ଏପରି ନୁହେଁ ଯେ ଶ୍ରୀକୃଷ୍ଣଙ୍କ ମୁଖରେ ଲହୁଣୀ ଥିଲା, ଏହା ତ ଶାସ୍ତ୍ରରେ ଲେଖିଦେଇଛନ୍ତି। ସମଗ୍ର ଦୁନିଆ ଶ୍ରୀକୃଷ୍ଣଙ୍କ ଅଧୀନକୁ ଆସିଥାଏ। ସାରା ବିଶ୍ୱର ତୁମେ ମାଲିକ ହେଉଛ। ତୁମେ ପିଲାମାନେ ଜାଣୁଛ ଯେ ଆମେ ବିଶ୍ୱର ମାଲିକ ହେଉଛୁ। ତେବେ ତୁମେ କେତେ ଖୁସି ହେବା ଦରକାର। ତୁମର ପ୍ରତିପାଦରେ ପଦ୍ମର ପ୍ରାପ୍ତି ହେଉଛି। କେବଳ ଜଣେ ଲକ୍ଷ୍ମୀନାରାୟଣଙ୍କର ତ ରାଜ୍ୟ ନଥିଲା, ରାଜବଂଶ ଥିଲା ନା? ଯଥା ରାଜାରାଣୀ ତଥା ପ୍ରଜା, ସଭିଙ୍କ ପାଦରେ ପଦ୍ମ ହୋଇଥାଏ। ସେଠାରେ ତ ଅଗଣିତ ଧନ ରହିବ। ପଇସା ପାଇଁ କେହି ପାପ ଆଦି କରିନଥାନ୍ତି, ଅମାପ ଧନ ଥାଏ। ଆଲ୍ଲା ଅବଲଦିନର ଖେଳ ଦେଖାଇଥାନ୍ତି ନା? ଆଲ୍ଲା ଯିଏ ଅବଲଦିନ ଅର୍ଥାତ ଯିଏ ଦେବୀ ଦେବତା ଧର୍ମ ସ୍ଥାପନ କରିଥାନ୍ତି, ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି ଦେଇଥାନ୍ତି, ଗୋଟିଏ ସେକେଣ୍ଡରେ ଅମାପ ସମ୍ପତ୍ତିର ସାକ୍ଷାତକାର କରାଇଥାନ୍ତି। ମୀରା କୃଷ୍ଣଙ୍କ ସହିତ ସାକ୍ଷାତକାରରେ ନାଚୁଥିଲେ, ତାହା ଥିଲା ଭକ୍ତି ମାର୍ଗ। ଏଠାରେ ଭକ୍ତି ମାର୍ଗର କଥା ନାହିଁ। ତୁମେ ତ ବୈକୁଣ୍ଠରେ ପ୍ରତ୍ୟକ୍ଷରେ ଯାଇ ରାଜତ୍ୱ କରିବ। ଭକ୍ତି ମାର୍ଗରେ କେବଳ ସାକ୍ଷାତକାର ହୋଇଥାଏ। ଏହି ସମୟରେ ତୁମେ ପିଲାମାନେ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ସାକ୍ଷାତକାର କରୁଛ। ଜାଣୁଛ ଯେ ଆମେ ଏହା ହେବୁ। ପିଲାମାନେ ଭୁଲି ଯାଉଛନ୍ତି, ତେଣୁ ବ୍ୟାସ ଦିଆଯାଇଥାଏ। ଏବେ ଆମେ ବେହଦ୍ର ପିତାଙ୍କର ସନ୍ତାନ ହୋଇଛେ, ତେବେ କେତେ ଖୁସି ହେବା ଦରକାର। ଏହା ତ ପ୍ରତି ସେକେଣ୍ଡରେ ଦୃଢ଼ ନିଶ୍ଚିତ କରିବା ଦରକାର। କିନ୍ତୁ ମାୟା ବିରୋଧ କରୁଥିବାରୁ ଖୁସି ମଧ୍ୟ ଚାଲିଯାଉଛି। ଯଦି ବାବାଙ୍କୁ ସର୍ବଦା ମନେ ପକାଉଥିବେ, ତେବେ ନିଶା ରହିବ ଯେ ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି, ପୁଣି ମାୟା ଭୁଲାଇ ଦେଉଛି, ତେଣୁ କିଛି ନା କିଛି ବିକର୍ମ ହୋଇଯାଉଛି। ତୁମେ ପିଲାମାନଙ୍କର ସ୍ମୃତି ଆସିଯାଇଛି ଯେ ଆମେ 84 ଜନ୍ମ ନେଉଛୁ, ଆଉ କେହି 84 ଜନ୍ମ ନେଇନଥାନ୍ତି। ଏହା ମଧ୍ୟ ବୁଝିବା ଦରକାର ଯେ ବାବାଙ୍କୁ ଆମେ ଯେତେ ମନେ ପକାଇବା ସେତେ ଉଚ୍ଚ ପଦ ପାଇବା, ଏବଂ ତା ସହିତ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବାକୁ ହେବ, ପ୍ରଜା ମଧ୍ୟ ତିଆରି କରିବାକୁ ହେବ। ତେଣୁ ପ୍ରଥମେ ନିଜ ପରିବାରରୁ ଆରମ୍ଭ କରିବାକୁ ହେବ। ତୀର୍ଥକୁ ମଧ୍ୟ ପ୍ରଥମେ ନିଜେ ଯାଇଥାନ୍ତି, ପୁଣି ମିତ୍ର ସମ୍ବନ୍ଧୀ ଆଦିକୁ ମଧ୍ୟ ଏକାଠି କରି ନେଇଯାଇଥାନ୍ତି। ତେଣୁ ତୁମେ ମଧ୍ୟ ସ୍ନେହରେ ସମସ୍ତଙ୍କୁ ବୁଝାଅ। ସମସ୍ତେ ବୁଝିବେ ନାହିଁ। ଗୋଟିଏ ଘରେ ବାପା ବୁଝିବେ ତ ପିଲା ବୁଝିବ ନାହିଁ। ମା ବାପା କେତେ ବି ପିଲାମାନଙ୍କୁ କହିବେ ଯେ ପୁରୁଣା ଦୁନିଆରେ ମନ ଲଗାଅ ନାହିଁ, ତଥାପି ମଧ୍ୟ ମାନିବେ ନାହିଁ, ହଇରାଣ କରିଥାନ୍ତି। ଯେଉଁମାନେ ଏହି କୂଳର ଚାରା ହୋଇଥିବେ ସେମାନେ ପୁଣି ଆସି ବୁଝିବେ। ଏହି ଧର୍ମର ସ୍ଥାପନା ଦେଖ କିପରି ହେଉଛି। ଅନ୍ୟ ଧର୍ମାବଲମ୍ବୀମାନଙ୍କର ତ ଚାରା ଲାଗୁନାହିଁ, ସେମାନେ ତ ଉପରୁ ଆସିଥାନ୍ତି, ସେମାନଙ୍କର ଶିଷ୍ୟ ମଧ୍ୟ ଆସିଥାନ୍ତି। ଶ୍ରୀ ବାବା ତ ସ୍ଥାପନା କରୁଛନ୍ତି, ପୁଣି ସମସ୍ତଙ୍କୁ ପବିତ୍ର କରି ନେଇଯାଉଛନ୍ତି। ସେଥିପାଇଁ ତାଙ୍କୁ ସଦ୍ଗୁରୁ ମୁକ୍ତିଦାତା କୁହାଯାଏ। ସତ୍ୟଗୁରୁ ଜଣେ ହିଁ ଅଟନ୍ତି। ମନୁଷ୍ୟ କେବେ କାହାର ସଦ୍ଗତି କରିନଥାନ୍ତି, ସଦ୍ଗତିଦାତା କେବଳ ଜଣେ, ତାଙ୍କୁ ହିଁ ସତ୍ୟ ଗୁରୁ କୁହାଯାଉଛି। ଭାରତକୁ ସତ୍ୟଖଣ୍ଡ ମଧ୍ୟ ସେ କରୁଛନ୍ତି। ରାବଣ ଅସତ୍ୟ ଖଣ୍ଡ କରିଦେଇଥାଏ, ବାବାଙ୍କ ପାଇଁ ମଧ୍ୟ ମିଥ୍ୟା ଦେବତାମାନଙ୍କ ପାଇଁ ମଧ୍ୟ ମିଥ୍ୟା କହିଦେଇଥାନ୍ତେ। ତେଣୁ ବାବା କହୁଛନ୍ତି ଖରାପ କଥା ଶୁଣ ନାହିଁ, ଏହାକୁ ବୈଶାଳ୍ୟ କୁହାଯାଏ। ସତ୍ୟଯୁଗ ହେଉଛି ଶିବାଳୟ, ଏ କଥା ମନୁଷ୍ୟ ବୁଝୁନାହାନ୍ତି। ସେମାନେ ତ ନିଜ ମତରେ ଚାଲୁଛନ୍ତି, କେତେ ଲଢେଇ ଝଗଡ଼ା ଚାଲୁଛି, ପିଲା ମାକୁ ପତି ସ୍ତ୍ରୀକୁ ମାରୁଛି, ଜଣେ ଜଣକୁ ମାରିଦେଉଛି, ପିଲା ଦେଖୁଛି ବାପାଙ୍କ ପାଖରେ ବହୁତ ଧନ ଅଛି ଦେଉନାହିଁ, ତେଣୁ ମାରିବାରେ ମଧ୍ୟ ଡେରି କରୁନାହିଁ। କିପରି ଖରାପ ଦୁନିଆ ହୋଇଯାଇଛି, ଦେଖ ଏବେ ତୁମେ କେତେ ଶ୍ରେଷ୍ଠ ହେଉଛ। ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅର୍ଥାତ୍ ସତ୍ୟଯୁଗୀ ରାଜତ୍ୱ ସାମ୍ନାରେ ରହିଛି। ତୁମେ ତ କେବଳ କହୁଥିଲ ହେ ପତିତ ପାବନ ଆସି ଆମକୁ ପବିତ୍ର କର, ଏପରି କ'ଣ କହୁଥିଲ ଯେ ବିଶ୍ୱର ମାଲିକ କର, ଈଶ୍ୱର ତ ସ୍ୱର୍ଗର ସ୍ଥାପନା କରନ୍ତି, ତେବେ ଆମେ କାହିଁକି ସ୍ୱର୍ଗରେ ନାହୁଁ। ପୁଣି ରାବଣ ତୁମକୁ ନର୍କବାସୀ କରିଦେଇଥାଏ, କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ କହିବା ଦ୍ୱାରା ଭୁଲି ଯାଇଛନ୍ତି। ବାବା କହୁଛନ୍ତି ତୁମେ ସ୍ୱର୍ଗର ମାଲିକ ଥିଲ, ଏବେ ପୁଣି ଚକ୍ର ଲଗାଇ ନର୍କର ମାଲିକ ହୋଇଛ, ଏବେ ପୁଣି ବାବା ତୁମକୁ ସ୍ୱର୍ଗର ମାଲିକ କରୁଛନ୍ତି। କହୁଛନ୍ତି ସ୍ନେହୀ ଆତ୍ମାମାନେ ବାବାଙ୍କୁ ମନେ ପକାଅ, ତେବେ ତମ ପ୍ରଧାନରୁ ଶତପ୍ରଧାନ ହୋଇଯିବ। ତମ ପ୍ରଧାନ ହେବା ପାଇଁ ଅଧା କଳ୍ପ ଲାଗିଲା, କିନ୍ତୁ ଏହାକୁ ସାରା କଳ୍ପ ହିଁ କହିବା, କାହିଁକି ନା କଳା ତ କମ୍ ହୋଇ ଚାଲିଥାଏ, ଏହି ସମୟରେ କୌଣସି କଳା ନାହିଁ। କହୁଛନ୍ତି ମୋ ନିର୍ଗୁଣ, ମୋ ଭିତରେ କୌଣସି ଗୁଣ ନାହିଁ, ଏହାର ଅର୍ଥ କେତେ ସ୍ପଷ୍ଟ ଅଟେ। ଏଠାରେ ପୁଣି ନିର୍ଗୁଣ ବାଳକର ସଂସ୍ଥା ମଧ୍ୟ ରହିଛି, ବାଳକମାନଙ୍କ ଭିତରେ କୌଣସି ଗୁଣ ନାହିଁ, ନହେଲେ ବାଳକଙ୍କୁ ମହାତ୍ମାଙ୍କ ଠାରୁ ଶ୍ରେଷ୍ଠ କୁହାଯାଇଛି, ତାଙ୍କୁ ବିକାର କ'ଣ ଜଣା ନାହିଁ। ମହାତ୍ମାମାନଙ୍କୁ ତ ବିକାର କ'ଣ ଜଣା ଅଛି, ତେବେ ଅକ୍ଷର ମଧ୍ୟ କେତେ ଭୁଲ କହୁଛନ୍ତି, ମାୟା ବିଲକୁଲ ଅସତ୍ୟ କରିଦେଇଛି। ଗୀତା ମଧ୍ୟ ପଢ଼ିଥାନ୍ତି, କହିଥାନ୍ତି ଯେ ଭଗବାନ ଉବାଜ କାମ ବିକାର ମହାଶତ୍ରୁ, ଏହା ଆଦି ମଧ୍ୟ ଅନ୍ତ ଦୁଃଖଦାୟୀ ଅଟେ, ତଥାପି ମଧ୍ୟ ପବିତ୍ର ହେବାରେ କେତେ ବିଘ୍ନ ପକାଉଛନ୍ତି, ପୁଅ ବିବାହ କରୁନାହିଁ ତ କେତେ ଗାଳି ଦେଇଥାନ୍ତି। ବାବା କହୁଛନ୍ତି ତୁମ ପିଲାମାନଙ୍କୁ ଶ୍ରୀମନ୍ତ ଆଧାରରେ ଚାଲିବା ଉଚିତ, ଯିଏ ଫୁଲ ହେବା ପାଇଁ ଯୋଗ୍ୟ ନୁହେଁ କେତେ ବି ବୁଝାଇ କେବେ ହେଲେ ମାନିବେ ନାହିଁ। କେଉଁଠାରେ ପିଲାମାନେ ପୁଣି କହିଥାନ୍ତି ଯେ ଆମେ ବିବାହ କରିବୁ ନାହିଁ, ତେବେ ମା ବାପା କେତେ ଅତ୍ୟାଚାର କରିଥାନ୍ତି। ବାବା କହୁଛନ୍ତି ଯେତେବେଳେ ଜ୍ଞାନ ଯଜ୍ଞ ରଚନା କରିଥାଏ ସେତେବେଳେ ଅନେକ ପ୍ରକାର ବିଘ୍ନ ପଡ଼ିଥାଏ, ତିନି ପାଦ ଭୂମି ମଧ୍ୟ ଦେଇନଥାନ୍ତି। ତୁମେ କେବଳ ବାବାଙ୍କ ମତରେ ଚାଲି ତାଙ୍କୁ ମନେ ପକାଇ ପବିତ୍ର ହେଉଛ, ଆଉ କୌଣସି କଷ୍ଟ ନାହିଁ, କେବଳ ନିଜକୁ ଆତ୍ମା ଭାବେ ବାବାଙ୍କୁ ମନେ ପକାଅ। ଯେପରି ତୁମେ ଆତ୍ମାମାନେ ଏହି ଶରୀରରେ ଅବତରିତ ହୋଇଛ ସେହିଭଳି ବାବା ମଧ୍ୟ ଅବତରିତ ହୋଇଛନ୍ତି। ପୁଣି କଚ୍ଛପ ଅବତାର ମତ୍ସ୍ୟ ଅବତାର କିପରି ହୋଇପାରିବ, କେତେ ନିନ୍ଦା କରିଦେଇଛନ୍ତି, କହିଥାନ୍ତି ଗୋଡ଼ି ପଥରରେ ମଧ୍ୟ ଭଗବାନ ଅଛନ୍ତି। ବାବା କହୁଛନ୍ତି ମୋର ଏବଂ ଦେବତାମାନଙ୍କର ନିନ୍ଦା କରୁଛନ୍ତି, ମୋତେ ଆସିବାକୁ ପଡୁଛି, ମୁଁ ଆସି ତୁମ ପିଲାମାନଙ୍କୁ ପୁଣି ଥରେ ସମ୍ପତ୍ତି ଦେଉଛି, ମୋ ଆଶୀର୍ବାଦ ଦେଉଛି, ଆଉ ରାବଣ ଅଭିଶାପ ଦେଉଛି, ଏହା ହିଁ ହେଉଛି ଖେଳ। ଯେଉଁମାନେ ଶ୍ରୀମତ ପାଳନ କରୁନାହାନ୍ତି ତେବେ ବୁଝିବାକୁ ହେବ ଯେ ସେମାନଙ୍କର ଭାଗ୍ୟ ଏତେ ଶ୍ରେଷ୍ଠ ନୁହେଁ। ଭାଗ୍ୟବାନ ହୋଇଥିଲେ ସକାଳୁ ସକାଳୁ ଉଠି ବାବାଙ୍କୁ ମନେ ପକାଇବେ, ବାବାଙ୍କ ସହିତ କଥାବାର୍ତ୍ତା କରିବେ, ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ, ଖୁସିର ପାରଦ ଚଢ଼ିବ। ଯେଉଁମାନେ ସମ୍ମାନର ସହିତ ପାସ୍ ହୋଇଥାନ୍ତି ସେମାନେ ହିଁ ରାଜପଦ ପାଇଁ ଯୋଗ୍ୟ ହୋଇପାରିବେ, କେବଳ ଏକ ଲକ୍ଷ୍ମୀନାରାୟଣ ରାଜ୍ୟ କରିନଥାନ୍ତି, ରାଜଧାନୀ ଅଟେ ନା। ଏବେ ବାବା କହୁଛନ୍ତି ତୁମର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି, ଏହାକୁ ସତ୍ସଙ୍ଗ କୁହାଯାଇଛି। ସତ୍ସଙ୍ଗ ଗୋଟିଏ ହିଁ ହୋଇଥାଏ, ଯାହାକି ବାବା ସତ୍ୟ ଜ୍ଞାନ ଦେଇ ସତ୍ୟ ଖଣ୍ଡର ମାଲିକ କରାଉଛନ୍ତି। କଳ୍ପର ସଙ୍ଗମ ଯୁଗରେ ହିଁ ସତ୍ୟର ସଙ୍ଗ ମିଳୁଛି, ସ୍ୱର୍ଗରେ କୌଣସି ପ୍ରକାରର ସତ୍ସଙ୍ଗ ହୁଏ ନାହିଁ। ଏବେ ତୁମେ ଆତ୍ମିକ ଉଦ୍ଧାରକାରୀ ସୈନ୍ୟ ଅଟ, ତୁମେ ବିଶ୍ୱର ନୌକା ପାର କରୁଛ, ତୁମର ଉଦ୍ଧାରକର୍ତ୍ତା ଶ୍ରୀମତ ଦାତା ବାବା ଅଟନ୍ତି। ତୁମର ମହିମା ବହୁତ ଶ୍ରେଷ୍ଠ ଅଟେ, ବାବାଙ୍କର ମହିମା ଭାରତର ମହିମା ଅପରମପାର ଅଟେ, ତୁମ ପିଲାମାନଙ୍କର ମହିମା ମଧ୍ୟ ଅପରମପାର ଅଟେ, ତୁମେ ବ୍ରହ୍ମାଣ୍ଡର ଏବଂ ବିଶ୍ୱର ମଧ୍ୟ ମାଲିକ ହେଉଛ। ମୁଁ ତ କେବଳ ବ୍ରହ୍ମାଣ୍ଡର ମାଲିକ ଅଟେ, ପୂଜା ମଧ୍ୟ ତୁମର ଡବଲ ହୋଇଥାଏ, ମୁଁ ତ ଦେବତା ହେଉନାହିଁ ଯାହାଦ୍ୱାରା ଡବଲ ପୂଜା ହେବ। ତୁମମାନଙ୍କ ଭିତରେ ମଧ୍ୟ କ୍ରମ ଅନୁଯାୟୀ ବୁଝିଥାନ୍ତି ଏବଂ ଖୁସିରେ ଆସି ପୁରୁଷାର୍ଥ କରିଥାନ୍ତି, ପାଠପଢ଼ାରେ ପାର୍ଥକ୍ୟ କେତେ ରହିଛି। ସତ୍ୟଯୁଗରେ ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଚାଲେ, ସେଠାରେ ମନ୍ତ୍ରୀ ନଥାନ୍ତି, ଲକ୍ଷ୍ମୀନାରାୟଣ ଯାହାଙ୍କୁ ଭଗବାନ ଭଗବତୀ କହିଥାନ୍ତି ସେ ପୁଣି ମନ୍ତ୍ରୀର ରାୟ ନେବେ କି? ଯେତେବେଳେ ପତିତ ରାଜା ହୋଇଥାନ୍ତି ସେତେବେଳେ ପୁଣି ମନ୍ତ୍ରୀ ଆଦି ରଖିଥାନ୍ତି। ଏବେ ତ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି। ତୁମ ପିଲାମାନଙ୍କର ଏହି ପୁରୁଣା ଦୁନିଆରୁ ବୈରାଗ୍ୟ ହୋଇଛି, ଜ୍ଞାନ ଭକ୍ତି ଏବଂ ବୈରାଗ୍ୟ। ଜ୍ଞାନ କେବଳ ରୁହାନୀ ବାବା ଶିଖାଇଥାନ୍ତି, ଆଉ କେହି ଶିଖାଇ ପାରିବେ ନାହିଁ। ବାବା ହିଁ ପତିତ ପାବନ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି। ଆଚ୍ଛା, ମିଠ ମିଠେ ଶିଖିଲାଧ୍ୟ ସନ୍ତାନମାନଙ୍କ ପ୍ରତି ମାତୃପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର। ବାବାଙ୍କୁ ମନେ ପକାଇବା ସହିତ ଅନ୍ୟମାନଙ୍କୁ ନିଜ ଭଳି କରିବାର ସେବା ମଧ୍ୟ କରିବା ଉଚିତ। ଚ୍ୟାରିଟି ବିଗିନ୍ସ ଆଟ୍ ହୋମ୍। ଦାନ ପୁଣ୍ୟ ନିଜ ଘରୁ ଆରମ୍ଭ କରାଯାଏ, ସମସ୍ତଙ୍କୁ ସ୍ନେହର ସହିତ ବୁଝାଇବାକୁ ହେବ। ଦୁଇ ନମ୍ବର, ଏହି ପୁରୁଣା ଦୁନିଆଠାରୁ ବେହଦର ବୈରାଗୀ ହେବାକୁ ପଡ଼ିବ। ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ। ଆମେ ସେହି ବେହଦର ବାବାଙ୍କର ସନ୍ତାନ ଅଟୁ। ସେ ଆମକୁ କୁବେରର ସମ୍ପତ୍ତି ଦେଉଛନ୍ତି, ଏହି ଖୁସିରେ ରହିବାର ଅଛି। ବରଦାନ, ନିଜର ପ୍ରତ୍ୟେକ ସଂକଳ୍ପ ବାଣୀ ଏବଂ କର୍ମକୁ ଫଳଦାୟକ କରୁଥିବା ଆତ୍ମିକ ପ୍ରଭାବଶାଳୀ ଆତ୍ମା ହୁଅ। ଯେତେବେଳେ ବି କୌଣସି ଆତ୍ମାର ସମ୍ପର୍କରେ ଆସୁଛ, ତା ପ୍ରତି ତୁମର ମନର ଭାବନା ସ୍ନେହ ସହଯୋଗ ଏବଂ କଲ୍ୟାଣ ପ୍ରଭାବଶାଳୀ ହେଉ। ତୁମର ପ୍ରତ୍ୟେକ ବାଣୀ କାହାକୁ ବି ସାହସ ଏବଂ ଶକ୍ତି ଦେବାର ପ୍ରଭାବଶାଳୀ ହେଉ। ସାଧାରଣ କଥାବାର୍ତ୍ତାରେ ତୁମର ସମୟ ନ ଯାଉ, ସେହିଭଳି ତୁମର ପ୍ରତ୍ୟେକ କର୍ମ ମଧ୍ୟ ଫଳଦାୟକ ହେଉ, ଚାହେଁ ନିଜ ପ୍ରତି ହେଉ ବା ଅନ୍ୟମାନଙ୍କ ପ୍ରତି ହେଉ। ପରସ୍ପର ଭିତରେ ମଧ୍ୟ ସବୁ ପ୍ରକାର ପ୍ରଭାବଶାଳୀ ହୁଅ। ତେବେ ସେବା କ୍ଷେତ୍ରରେ ଯଦି ଆତ୍ମିକ ପ୍ରଭାବଶାଳୀ ହେବ, ତେବେ ଯାଇ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ନିମିତ୍ତ ହୋଇପାରିବ। ସ୍ଲୋଗାନ, ଏଭଳି ଶୁଭଚିନ୍ତକ ମଣି ହୁଅ ଯାହାକି ତୁମର କିରଣ ବିଶ୍ୱକୁ ଆଲୋକିତ କରିପାରିବ। ଅବ୍ୟକ୍ତି ସାରେ ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ବର୍ତ୍ତମାନର ସମୟ ଅନୁସାରେ ଶୀତଳତାର ଶକ୍ତି ଦ୍ୱାରା ପ୍ରତ୍ୟେକ ପରିସ୍ଥିତିରେ ନିଜର ସଂକଳ୍ପର ଗତିକୁ ଏବଂ ବାଣୀକୁ ଶୀତଳ ତଥା ଧୈର୍ଯ୍ୟଶୀଳ କର। ଯଦି ତୁମର ସଂକଳ୍ପର ଗତି ତୀବ୍ର ବେଗୀ ହୋଇଥିବ, ତେବେ ବହୁତ ସମୟ ବ୍ୟର୍ଥରେ ନଷ୍ଟ ହୋଇଯିବ ଯାହାକୁ ତୁମେ ନିୟନ୍ତ୍ରଣ କରିପାରିବ ନାହିଁ। ସେଥିପାଇଁ ଯଦି ଶୀତଳତାର ଶକ୍ତିକୁ ଧାରଣ କରିନେବ, ତେବେ ବ୍ୟର୍ଥଠାରୁ ସୁରକ୍ଷିତ ହୋଇଯିବ। ଏବଂ କାହିଁକି କ'ଣ ଏମିତି ନୁହେଁ ସେମିତି, ଏହିଭଳି ବ୍ୟର୍ଥର ତୀବ୍ର ଗତିଠାରୁ ମୁକ୍ତ ହୋଇଯିବ। ଆଚ୍ଛା, ଓମ୍ ଶାନ୍ତି।